ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ମୁମ୍ବାଇ ଗସ୍ତ, ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ. 7 ରାଜ୍ୟର 13 ବିଧାନସଭା ଉପନିର୍ବାଚନରେ ଆଜି ହେବ ଭୋଟ୍ ଗଣତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଏବଂ ଥାଇଲାଣ୍ଡ ପ୍ରତିପକ୍ଷ ସାଙ୍ଗିୟାମ୍ ପୋଙ୍ଗସାଙ୍କ ମଧ୍ୟରେ ହୋଇଛି ଆଲୋଚନା. 2023-24 ବର୍ଷ ଲାଗି ଦେଶର ନିରନ୍ତର ବିକାଶ ସଂକ୍ରାନ୍ତ ସୂଚକାଙ୍କ ପ୍ରକାଶ କଲା ନୀତି ଆୟୋଗ. ଏବଂ ଭାରତ ଜିମ୍ବାୟୁ ମଧ୍ୟରେ 5 T20 ସିରିଜ୍ର 4th ମ୍ୟାଚ୍ ଆଜି ଖେଳାଯିବ ହରାରେ ସ୍ୱୋର୍ଟସ୍ କ୍ଲବ୍ରେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇ ଗସ୍ତରେ ଯାଇ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ. ସେଗୁଡ଼ିକ ମଧ୍ୟରେ ସଡ଼କ, ରେଳପଥ ଏବଂ ବନ୍ଦର କ୍ଷେତ୍ରର ପ୍ରକଳ୍ପ ଅନ୍ତର୍ଭୁକ୍ତ. 29,400 କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ଗୋରେଗାଓଁସ୍ଥିତ ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ଭର୍ଚୁଆଲ୍ ମାଧ୍ୟମରେ କରାଯିବ. ଏହି ଅବସରରେ 16,600 କୋଟି ଟଙ୍କା ବ୍ୟୟ ଅଟକଳରେ 11.8 କିଲୋମିଟର ଦୈର୍ଘ୍ୟ ଥାନେ ବୋରିଭାଲି ଟନେଲ୍ ପ୍ରକଳ୍ପର ଶିଳାନ୍ୟାସ କରାଯିବ. ଏହାଦ୍ୱାରା ଦୂରତ୍ୱ କମିବା ସହ ସମୟ ମଧ୍ୟ ସଞ୍ଚୟ ହୋଇପାରିବ. ସେହିଭଳି ପ୍ରଧାନମନ୍ତ୍ରୀ 6,300 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଗୋରେଗାଓଁ ମୁଲୁଦ୍ ଲିଙ୍କ୍ ସଡ଼କ ପ୍ରକଳ୍ପର ଟନେଲ୍ କାର୍ଯ୍ୟ ଲାଗି ମଧ୍ୟ ଶିଳାନ୍ୟାସ କରିବେ. ନାଭି ମୁମ୍ବାଇର ଟର୍ଭେଠାରେ ଗତିଶକ୍ତି ବିବିଧ ମୋଡାଲ୍ କାର୍ଗୋ ଟର୍ମିନାଲ୍ ଏବଂ କଲ୍ୟାଣ ୟାର୍ଡର ରିମଡେଲିଂ ଲାଗି ଶିଳାନ୍ୟାସ ମଧ୍ୟ ସେ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆଜି ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଷ୍ଟେସନ୍ର ସମ୍ପ୍ରସାରିତ 10 ଏବଂ 11 ପ୍ଲାଟଫର୍ମ ଓ ଲୋକମାନ୍ୟ ତିଲକ ଟର୍ମିନସ୍ଠାରେ ନୂତନ ପ୍ଲାଟଫର୍ମକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ଶ୍ରୀ ମୋଦି ପ୍ରାୟ 5,600 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଯୁବ କାର୍ଯ୍ୟ ପ୍ରଶିକ୍ଷଣ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ। 18-30 ବର୍ଷ ବୟସ୍କ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରିବା ସହିତ ନିଯୁକ୍ତି ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। 7 ରାଜ୍ୟର 13 ବିଧାନସଭା ଉପନିର୍ବାଚନରେ ଆଜି ଭୋଟ୍ ଗଣତି କରାଯିବ। ସେଥିମଧ୍ୟରେ ପଶ୍ଚିମବଙ୍ଗର ରାଇଗଞ୍ଜ, ରାଣାଘାଟ ଦକ୍ଷିଣ, ବାଗଦା ଏବଂ ମାଣିକତାଲ ଆସନଗୁଡ଼ିକ ରହିଛି। ହିମାଚଳ ପ୍ରଦେଶର ଦେହରା, ହମିରପୁର ଏବଂ ନାଲାଗଡ଼, ଉତ୍ତରାଖଣ୍ଡର ବଦ୍ରିନାଥ ଏବଂ ମାଙ୍ଗାଲୋର, ପଞ୍ଜାବର ଜଲନ୍ଧର ୱେଷ୍ଟ, ବିହାରର ରୂପାଉଲି, ମଧ୍ୟପ୍ରଦେଶର ଅମରୱାଡ଼ା ଏବଂ ତାମିଲନାଡୁର ଭିକ୍ରାବାନ୍ଦୀ ଆସନ ପାଇଁ ମତଦାନ ହୋଇଥିଲା। ସକାଳ 8 ଗଣତି ଆରମ୍ଭ ହେବ। ମଧ୍ୟପ୍ରଦେଶର ଛିନ୍ଦୱାଡ଼ାସ୍ଥିତ ସରକାରୀ ପିଜି କଲେଜ ଭବନରେ ଗଣତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। 20 ପର୍ଯ୍ୟାୟରେ ମଧ୍ୟପ୍ରଦେଶରେ ଏହି ଗଣତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ପୋଷ୍ଟାଲ ବାଲଟର ଗଣତି କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଥାଇଲାଣ୍ଡ ପ୍ରତିପକ୍ଷ ମାରିସ୍ ସାଙ୍ଗିୟାମ୍ ପୋଙ୍ଗସାଙ୍କ ସହ ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜନୈତିକ, ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ର ଉପରେ ଏହି ଆଲୋଚନା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ଲକ୍ଷ୍ୟ ହାସଲ କରିବା ଏବଂ ବିଭିନ୍ନ ଆଞ୍ଚଳିକ ତଥା ଭାରତ ଏସିଆନ୍ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗିତା ନେଇ ଏହି ଆଲୋଚନା ମଧ୍ୟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗତକାଲି ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ଆଦି ଯୋଜନାଗୁଡ଼ିକର ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି, 34,70,00,000 ଆୟୁଷ୍ମାନ କାର୍ଡ ବଣ୍ଟାଯିବା ସହ ଏହା ମାଧ୍ୟମରେ ପ୍ରାୟ 7,35,00,000 ହିତାଧିକାରୀ ବିଭିନ୍ନ ହସ୍କିଟାଲ ମାଧ୍ୟମରେ ଚିକିତ୍ସା ସୁବିଧା ପାଇଛନ୍ତି। ଏ ବାବଦରେ କେନ୍ଦ୍ର ସରକାର 1,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରିଥିବା ସେ କହିଛନ୍ତି। ବୈଠକରେ ମନ୍ତ୍ରୀ ଶ୍ରୀ ନଡ୍ଡା କେନ୍ଦ୍ର ସରକାରଙ୍କ ଏହି ଯୋଜନାଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚବାକୁ ନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
पता नहीं जांच में कुछ हो भी रहा है या नहीं।
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय, पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान, न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू, आजाद भारत अपने आजादी, ये नई आजादी।
नीति आयोग गत 2023-24 वर्ष लागि देशर निरन्तर विकाश लक्ष्य संक्रान्त सूचकांक गतकाली प्रकाश करिछन्ति। आयोगर मुख्य कार्यनिर्वाही अधिकारी बीभीआर सुब्रह्मण्यमको उपस्थितिरे उपाध्यक्ष सुमन बेरी एही सूचकांक उन्मोचन करिथिले। विश्वव्यापी मान्दावस्था सत्वे निरन्तर विकाश लक्ष्य हासल आडकु भारत अग्रसर हेउछि बोली एथिरे दर्शाइछि। जातीय एवं राज्य तथा केन्द्रशासित अञ्चलगुडिकर निरन्तर विकाश समीक्षा करिबा लागि एही सूचकांक हेउछि एक प्रमुख माध्यम। श्री सुब्रह्मण्यम कहिछन्ति 2018 परठारु भारत विभिन्न क्षेत्रले निरन्तर विकास हासिल गरिछि। दारिद्र्य दूरीकरण, स्वास्थ्य, स्वच्छ पानीय जल ओ परिमल, शक्ति जोगाण क्षेत्रले उल्लेखनीय अग्रगति होइछि बोली से कहिछन्ति। खाद्य ओ पोषण निरापत्ता, विद्युतकरण, शिक्षा, स्वास्थ्य, आवास, इन्धन जोगाण एवं शक्ति क्षेत्रले सरकारको गुरुत्वारोप जोगु एभले निरन्तर विकास सम्भव हुइपारिछ बोली से कहिछन्ति। प्रधानमन्त्री आवास योजनारे 4 कोटीरु ऊर्ध्व गृह, ग्रामाञ्चलरे 11 कोटी शौचालय, उज्ज्वला योजना अधीनरे 10 कोटी रन्धन ग्यास संयोग एवं जलजीवन मिशन अधीनरे 14 कोटी 90 लक्षरु अधिक नदी जल संयोग व्यवस्था एही विकास क्षेत्रले गुरुत्वपूर्ण पदक्षेप भावे विवेचना कराउछ बोली से कहिछन्ति। उत्तर पूर्वांचलरे ग्रामीण सड़क जोगाजोगकु सुसंगत करिबा एवं अर्थनैतिक अभिवृद्धिकु त्वरान्वित करिबा लक्ष्यरे केन्द्र सरकार त्रिपुरा एवं आसामर केतेक सड़क प्रकल्पकु मंजूरी प्रदान करिछन्ति। आसामरे प्रधानमन्त्री ग्राम सड़क योजना अधीनरे 78टि सड़क क्षेत्रर 563 किलोमीटर रास्ता निर्माण पै 378 कोटि टंकार व्ययटकळकु मंजूरी प्रदान करायैछि, जेथिमध्ये 14टि सेतु रहिछि। ग्रामीण विकास मंत्रालय ए संपर्कें सूचना दी कही त्रिपुरारे 42 सड़क क्षेत्र 118 किलोमीटर रास्ता निर्माण पर 114 कोटी टंका खर्च करा। प्रकल्पगुड़िक द्वारा आसाम एवं त्रिपुरा समेत उत्तर पूर्वांचल राज्यगुड़िक स्वास्थ्य, शिक्षा और वाणिज्य कारबार वृद्धि पाइब। ଇସ୍ରାଏଲ୍ର ବାୟୁସେନା ଆକ୍ରମଣରେ ହମାସର ବରିଷ୍ଠ କମାଣ୍ଡର ଆୟମାନ ସୌଦେହାଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ୍ ସେନା କହିଛି। ଗତ ଅକ୍ଟୋବର 7 ତାରିଖରେ ଇସ୍ରାଏଲ୍ର ହୋଇଥିବା ଆକ୍ରମଣର ସେ ମୁଖ୍ୟ ଥିଲେ। ଆଇଡିଏଫ୍ କହିଛି ଏହି ବାୟୁସେନା ଆକ୍ରମଣରେ ନିହତ ହୋଇଥିବା 150 ଲୋକଙ୍କ ମଧ୍ୟରେ ସୌଦେହ ରହିଛନ୍ତି। ହମାସର ଅପରେସନ୍ ମୁଖ୍ୟାଳୟରେ ପ୍ରମୁଖ କାର୍ଯ୍ୟକର୍ତ୍ତା ଏବଂ ସେଜାଇୟା ବାଟାଲିୟନ୍ର ଡେପୁଟି କମାଣ୍ଡର ଭାବେ ସୌଦେହ କାର୍ଯ୍ୟ କରୁଥିଲେ ବୋଲି ଆଇଡିଏଫ୍ ସୂଚନା ଦେଇଛି। ମହାରାଷ୍ଟ୍ର ବିଧାନ ପରିଷଦର ଦ୍ୱିବାର୍ଷିକ ନିର୍ବାଚନରେ ମହାୟୁତି ମେଣ୍ଟର 9 ଜଣ ପ୍ରାର୍ଥୀ ଏବଂ ମହାବିକାଶ ଅଘାଡ଼ିର 2 ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପରିଷଦର ମୋଟ 11 ଆସନ ପାଇଁ 12 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ମହାୟୁତି ମେଣ୍ଟର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ମହାବିକାଶ ଅଘାଡ଼ିର 3 ଜଣଙ୍କ ମଧ୍ୟରୁ 2 ଜଣ ବିଜୟୀ ହୋଇଛନ୍ତି। ବିଧାନସଭାର ସମସ୍ତ 274 ଜଣ ଯାକ ସଦସ୍ୟ ଭୋଟ୍ ଦେଇଥିଲେ। ଗିଟାନସ୍ ନାଉସେଡା ଲିଥୁଆନର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ଲିଥୁଆନିଆ ସଂସଦ ସିମାସରେ ଆୟୋଜିତ ଏକ ସମାରୋହରେ ଶ୍ରୀ ନାଉସେଡା ଗତକାଲି ସମ୍ଭିଧାନକୁ ହାତରେ ଧରି ଏହି ଶପଥ ନେଇଥିଲେ। 60 ବର୍ଷ ବୟସ୍କ ଅର୍ଥନୀତିଜ୍ଞ ଶ୍ରୀ ନାଉସେଡା ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଅଭିବୃଦ୍ଧି ହାରକୁ 4% ପହଞ୍ଚାଇବାକୁ ପ୍ରତିଶ୍ରତି ଦେଇଛନ୍ତି। ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ଭାରତ ଜିମ୍ବାୱେ ମଧ୍ୟରେ 5 ଟି20 ସିରିଜ୍ର 4ର୍ଥ ମ୍ୟାଚ୍ ଆଜି ହରାରେ ସ୍ୱୋର୍ଟସ୍ କ୍ଲବ୍ରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଏପର୍ଯ୍ୟନ୍ତ ଖେଳାଯାଇଥିବା 3ଟି ମ୍ୟାଚ୍ ମଧ୍ୟରୁ ଶୁଭମନ୍ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ 2ଟି ମ୍ୟାଚ୍ ଜିତି ସିରିଜ୍ରେ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍ ବିଜୟୀ ହେବାର ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ମୁମ୍ବାଇ ଗସ୍ତ। ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ। 7 ରାଜ୍ୟର 13 ବିଧାନସଭା ଉପନିର୍ବାଚନରେ ଆଜି ହେବ ଭୋଟ୍ ଗଣତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଏବଂ ଥାଇଲାଣ୍ଡ ପ୍ରତିପକ୍ଷ ସାଙ୍ଗିୟାମ୍ ପୋଙ୍ଗସାଙ୍କ ମଧ୍ୟରେ ହୋଇଛି ଆଲୋଚନା। 2023-24 ବର୍ଷ ଲାଗି ଦେଶର ନିରନ୍ତର ବିକାଶ ସଂକ୍ରାନ୍ତ ସୂଚକାଙ୍କ ପ୍ରକାଶ କଲା ନୀତି ଆୟୋଗ ଏବଂ ଭାରତ ଓ ଜିମ୍ବାୱେ ମଧ୍ୟରେ 5 ଟି20 ସିରିଜ୍ର 4ର୍ଥ ମ୍ୟାଚ୍ ଆଜି ଖେଳାଯିବ ହରାରେ ସ୍ୱୋର୍ଟସ୍ କ୍ଲବ୍ରେ।